ओम शांति। 4/3/2025 प्रातः मुरली। मीठे बच्चे, जो माने आरंभरो भक्ति करी छंती, 84 जन्म नहीं छंती, सही माने तुमर ज्ञान को बहुत आग्रह सहित शुणिबे एवं अल्प टिके बुझाई देले बुझी जिबे। प्रश्न, देवी देवता कुलर निकटतम आत्मा बा दूरर आत्मा ताहा किपरि परखि पारिब? उत्तर, जेउ माने तुम देवता कुलर आत्मा होइथिबे सेमानंकु ज्ञानर सबु कथा शुणिबा मात्रे भलो लागिबो। सेमाने कोनोसी द्वंद्वरे पड़िबे नाही। जिए जेते अधिक भक्ति करिथिबे से सेते अधिक शुणिबा पई चेष्टा करिबे। तेणु संतान मानंकु नाड़ी अर्थात लक्षण देखी सेवा करिबा उचित। ओम शांति। आत्मार पिता बसी आत्मिक संतान मानंकु बुझाउछंती। ए कथा तो पिला माने बुझी गलेनी जे आत्मिक पिता हेउछंती निराकार, एही शरीर माध्यम रे बसी बुझाउछंती। आमे आत्मा माने मध्य निराकार अटु, एही शरीर द्वारा सुनुछु। तेबे एबे दुई जण पिता एकत्र अछंती ना? पिला माने जानिछंती दुई जण पिता एही ठारे अछंती। तृतीय पितांको तुमे जानिछ, किंतु लौकिक पितांको ठारो ए अलौकिक पिता श्रेष्ठ अटंती। यहांको ठारो पुणी पारलौकिक पिता श्रेष्ठ, क्रमानुसारे अछंती ना? तेणु सेही लौकिक संबंधर बुद्धि जोग हटि एही दुई जणक सहित जोड़ी होई जाउछे। बाबा बसि बुझाउछंती, मनुष्य मानंको किपरि बुझाइबाकु हेबो? तुम पाखकु तो मेला प्रदर्शनी को बहुत आत्मा आसुछंती। ए कथा मध्य तुमे जानिछ जे 84 जन्म तो समस्ते नेउ नथिबे। ए कथा किपरि जणा पड़िब जे ये 84 जन्म नेउथिबा आत्मा अथवा 10 जन्म बा 20 जन्म नेउथिबा आत्मा अटंती? तुमे माने ए कथा एबे जानुछ जे जे आरंभर बहुत भक्ति करिथिबे तांको फल मध्य सेतिके शीघ्र एवं भल मिलिब। अल्प भक्ति करिथिबे आउ विलंबरे रहिथिबे तेबे फल मध्य अल्प एवं विलंबरे मिलिब। ए कथा बाबा सेवाधारी पिलामानंक पाई बुझाउछंते। तुमे भारतवासी कुहत, देवी देवता मानंकु मानुछ? भारत रे लक्ष्मी नारायणकर राज्य थिला ना? से 84 जन्म नेइथिबे अर्थात आरंभरु भक्ति करिथिबे से तुरंत बुझिजिबे वास्तवरे आदि सनातन देवी देवता धर्म थिला। रुचिर सहित शुणिबे। केही तो एही परी केवल देखी करी चली जाउछंती, किछे पचारु भी नांती, जे परी के बुद्धि रे पसो नाही। तेनो तांको पाई बुझिबा को हेबो जे ये वर्तमान पर्यंत ए कुळर होई नांती, आगो को गले बुझिबी जाई पारंती। तेको अछंती जेउ माने के बुझाइबा समय रे तुरंत मुंड हलाई थांती। वास्तव रे ये हिसाब रे 84 जन्म तो ठीक अछे। यदि कहुछंती आमे किपरि जानिबो जे पूरा 84 जन्म नेउछु कि नाही? अच्छा, 84 न हेले 82 तो नहीं हेबो? देवता धर्म रे त आसीथिबो ना? देखो, एतिकी जदि बुद्धि रे ग्रहण हेउ नाही तेबे बुझिनियो ये 84 जन्म नेइथिबा आत्मा नुहंती। दूर रे थिबा आत्मा कम शुणिबे, केते अधिक भक्ति करिथिबे सेते अधिक शुणिबा पई आकर्षित हेबे, तुरंत बुझिजिबे। कम बुझिथिले जानिनियो जे ये विलंबरे आसिला वाला अटंती। भक्ति मध्य डेरी रे करिथिबे, बहुत भक्ति कला वाला इशारा द्वारा बुझिजिबे। ड्रामा रो पुनरावृत्ति तो हेउछे ना? सबु किछर आधार भक्ति उपरे रहिछे। ये ब्रह्मा बाबा सबुठारु नंबर 1 भक्ति करिछंती ना? कम भक्ति करिथिले फल मध्य कम मिलिबो, ए सबु बुझिवार कथा अटे। मोटा बुद्धिया होइथिले धारणा करि पारिबे नाही। एही मेला प्रदर्शनी सबु तो होई चलिथिबो, सबु भाषा रे बसे छप्पा जीव, सारा दुनिया को बुझाइबा को हेबो ना? तुमे सच्चा सच्चा संदेश बाहक अटो, सेही धर्म स्थापक माने तो किछि भी करू नाहंते ना? से माने गुरु अटंती, जदियो तांको गुरु कहुछंती किंतु सेमाने तो कोनोसी सद्गति दाता नुहंती। सेमाने जेते बेले आसुछंती तांकर संस्था ही न थाए, तेबे सद्गति कहार करिबे? सिए ही गुरु जिए सद्गति देई थांती। ଦୁଃଖର ଦୁନିଆରୁ ଶାନ୍ତିଧାମକୁ ନେଇଯାଇଥାନ୍ତି। ଯୀଶୁଖ୍ରୀଷ୍ଟ ଆଦି ଗୁରୁ ନୁହନ୍ତି, ସେମାନେ କେବଳ ଧର୍ମ ସ୍ଥାପକ ଅଟନ୍ତି, ତାଙ୍କର ଆଉ କୌଣସି ପଦବୀ ନାହିଁ। ସେମାନଙ୍କର ହିଁ ପଦବୀ ରହିଛି, ଯିଏ ପ୍ରଥମେ ପ୍ରଥମେ ସତୋ ପ୍ରଧାନରେ ପୁଣି ସତୋ ରଜ ତମକୁ ଆସୁଛନ୍ତି। ଅନ୍ୟ ଧର୍ମ ସ୍ଥାପକମାନେ ତ କେବଳ ନିଜର ଧର୍ମ ସ୍ଥାପନ କରି ପୁନର୍ଜନ୍ମ ନେଇ ଚାଲିଥାନ୍ତି, ପୁଣି ଯେତେବେଳେ ସମସ୍ତଙ୍କର ତମ ପ୍ରଧାନ ଅବସ୍ଥା ହୋଇଯାଇଥାଏ ସେତେବେଳେ ବାବା ଆସି ସମସ୍ତଙ୍କୁ ପବିତ୍ର କରି ନେଇଯାଇଥାନ୍ତି। ପବିତ୍ର ହୋଇଗଲେ ପୁଣି ପତିତ ଦୁନିଆରେ ରହିପାରିବେ ନାହିଁ। ପବିତ୍ର ଆତ୍ମାମାନେ ମୁକ୍ତି ଅର୍ଥାତ୍ ଶାନ୍ତିଧାମକୁ ଯାଇ ପୁଣି ଜୀବନ ମୁକ୍ତିକୁ ଅର୍ଥାତ୍ ସ୍ୱର୍ଗକୁ ଆସିବେ। କହୁଛନ୍ତି ମଧ୍ୟ ସେ ମୁକ୍ତିଦାତା ଅଟନ୍ତି, ଗାଇଡ୍ ଅଟନ୍ତି, କିନ୍ତୁ ଏହାର ଅର୍ଥ ବି ବୁଝିପାରୁନାହାନ୍ତି। ଅର୍ଥ ବୁଝିଗଲେ ତ ତାଙ୍କୁ ଜାଣିପାରିଥାନ୍ତେ। ସତ୍ୟ ଯୁଗରେ ଭକ୍ତି ମାର୍ଗର ଶବ୍ଦ ମଧ୍ୟ ବନ୍ଦ ହୋଇଯିବ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ଯେ ସମସ୍ତେ ନିଜ ନିଜର ଅଭିନୟ କରୁଛନ୍ତି, ଜଣେ ହେଲେ ବି କେହି ସଦ୍ଗତି ପାଇପାରିବେ ନାହିଁ। ଏବେ ତୁମକୁ ଏହି ଜ୍ଞାନ ମିଳୁଛି। ବାବା ମଧ୍ୟ କହୁଛନ୍ତି, ମୁଁ କଳ୍ପ କଳ୍ପ କଳ୍ପର ସଙ୍ଗମ ଯୁଗରେ ଆସୁଛି। ଏହାକୁ କଲ୍ୟାଣକାରୀ ସଙ୍ଗମ ଯୁଗ କୁହାଯାଉଛି, ଆଉ କୌଣସି ଯୁଗ କଲ୍ୟାଣକାରୀ ନୁହେଁ। ସତ୍ୟ ଯୁଗ ଓ ତ୍ରେତା ଯୁଗର ସଙ୍ଗମର କୌଣସି ମହତ୍ଵ ନାହିଁ। ସୂର୍ଯ୍ୟବଂଶୀଙ୍କ ପରେ ପୁଣି ଚନ୍ଦ୍ରବଂଶୀ ରାଜ୍ୟ ଚାଲିଥାଏ, ପୁଣି ଚନ୍ଦ୍ରବଂଶୀଙ୍କ ପରେ ବୈଶ୍ୟବଂଶୀ ହୋଇଗଲେ, ଚନ୍ଦ୍ରବଂଶୀ ଅତୀତ ହୋଇଗଲେ, ତାପରେ କେଉଁ ପଦ ପାଉଛନ୍ତି ସେ କଥା କେହି ଜାଣିନଥାନ୍ତି। ଚିତ୍ର ଆଦି ରହିଥିବାରୁ ବୁଝିଥାନ୍ତି ଯେ ଏମାନେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଆମର ପୂର୍ବଜ ଥିଲେ। ସେମାନେ ସୂର୍ଯ୍ୟବଂଶୀ ମହାରାଜା, ଏମାନେ ଚନ୍ଦ୍ରବଂଶୀ ରାଜା। ସେମାନେ ବଡ଼ ଧନବାନ ଥିଲେ, ଯେହେତୁ ଏଠାରେ ଚନ୍ଦ୍ରବଂଶୀ ତେଣୁ ଫେଲ୍ ହେଲେ ନା। ଏସବୁ କଥା କୌଣସି ଶାସ୍ତ୍ର ଆଦିରେ ନାହିଁ। ଏବେ ବାବା ବସି ବୁଝାଉଛନ୍ତି, ସମସ୍ତେ କହୁଛନ୍ତି ଆମକୁ ମୁକ୍ତ କର, ପତିତରୁ ପାବନ କରାଅ, ସୁଖ ପାଇଁ କହିବେ ନାହିଁ, କାହିଁକି ନା ସୁଖର ଶାସ୍ତ୍ରରେ ନିନ୍ଦା କରିଛନ୍ତି। ସମସ୍ତେ କହୁଛନ୍ତି ମନର ଶାନ୍ତି କିପରି ମିଳିବ। ଏବେ ତୁମେ ଜାଣୁଛ, ତୁମକୁ ସୁଖ ଶାନ୍ତି ଉଭୟ ମିଳୁଛି। ଯେଉଁଠି ଶାନ୍ତି ଅଛି ସେହିଠାରେ ସୁଖ ରହିଛି, ଯେଉଁଠି ଅଶାନ୍ତି ଅଛି ସେଠାରେ ଦୁଃଖ ରହିଛି। ସତ୍ୟ ଯୁଗରେ ସୁଖ ଶାନ୍ତି ଥିଲା, ଏଠାରେ ଦୁଃଖ ଅଶାନ୍ତି ରହିଛି। ଏ କଥା ବାବା ବସି ବୁଝାଉଛନ୍ତି, ତୁମକୁ ମାୟା ରାବଣ କେତେ ତୁଚ୍ଛ ବୁଦ୍ଧି କରିଦେଇଛି, ଏପରି ମଧ୍ୟ ଡ୍ରାମା ତିଆରି ହୋଇଛି। ବାବା କହୁଛନ୍ତି, ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି, ବର୍ତ୍ତମାନ ହିଁ ମୋର ପାର୍ଟ ରହିଛି ଯାହାକି ମୁଁ କରୁଛି। କହୁଛନ୍ତି ମଧ୍ୟ ବାବା, କଳ୍ପ କଳ୍ପ ଆପଣ ହିଁ ଆସି ଭ୍ରଷ୍ଟାଚାରୀ ପତିତରୁ ଶ୍ରେଷ୍ଠାଚାରୀ ପାବନ କରୁଛନ୍ତି। ଭ୍ରଷ୍ଟାଚାରୀ ହୋଇଛ ରାବଣ ଦ୍ୱାରା, ଏବେ ବାବା ଆସି ମନୁଷ୍ୟରୁ ଦେବତା କରୁଛନ୍ତି। ଏପରି ଅକାଳ ତକତ୍ର ଯେଉଁ ଗାୟନ ରହିଛି ତାର ଅର୍ଥ ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି। ଯେଉଁମାନେ ଅମୃତସରରେ ଥିବା ଅକାଳ ତକ୍ତରେ ବସୁଛନ୍ତି ସେମାନେ ମଧ୍ୟ ଏହାର ଅର୍ଥକୁ ବୁଝିନାହାନ୍ତି। ବାବା ହିଁ ତୁମକୁ ବୁଝାଉଛନ୍ତି, ଆତ୍ମାମାନେ ଅକାଳ ମୂରତ ଅଟନ୍ତି, ଆତ୍ମାର ରଥ ହେଉଛି ଏହି ଶରୀର, ଏହା ଉପରେ ଅକାଳ ଅର୍ଥାତ୍ କାହାକୁ କାଳ ଖାଏ ନାହିଁ, ସେହି ଆତ୍ମା ବିରାଜମାନ ହୋଇଛି। ସତ୍ୟ ଯୁଗରେ ତୁମକୁ କାଳ ଖାଇବ ନାହିଁ, କାଳ ମୃତ୍ୟୁ ହେବ ନାହିଁ, ତାହା ହିଁ ହେଲା ଅମର ଲୋକ, ଏହା ହେଉଛି ମୃତ୍ୟୁ ଲୋକ। ଅମର ଲୋକ, ମୃତ୍ୟୁ ଲୋକର ଅର୍ଥ ମଧ୍ୟ କେହି ବୁଝୁନାହାନ୍ତି। ବାବା କହୁଛନ୍ତି, ମୁଁ ତୁମକୁ ବହୁତ ସରଳ ଭାଷାରେ ବୁଝାଉଛି, କେବଳ ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ। ସାଧୁ ସନ୍ତ ଆଦି ମଧ୍ୟ ଗାୟନ କରୁଛନ୍ତି କି ହେ ପତି ତପାବନ, ପତି ତପାବନ ବାବାଙ୍କୁ ଡାକୁଛନ୍ତି। ଯେଉଁଆଡ଼େ ଗଲେ ମଧ୍ୟ ନିଶ୍ଚୟ କହିବେ ପତି ତପାବନ, ସତ୍ୟ ତ କେବେ ହେଲେ ଲୁଚି ପାରିବ ନାହିଁ। ତୁମେ ଜାଣିଛ, ଏବେ ପତି ତପାବନ ବାବା ଆସିଛନ୍ତି, ଆମକୁ ରାସ୍ତା ବତାଉଛନ୍ତି। କଳ୍ପ ପୂର୍ବରୁ ମଧ୍ୟ କହିଥିଲେ ଯେ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ତେବେ ତୁମେ ସତୋ ପ୍ରଧାନ ହୋଇଯିବ, ମୋ ପ୍ରେମିକ, ତୁମେ ସମସ୍ତେ ମୋର ପ୍ରେମିକା ଅଟ। ଦୁନିଆରେ ଥିବା ପ୍ରେମିକ ପ୍ରେମିକା ତ ଗୋଟିଏ ଜନ୍ମ ପାଇଁ ହୋଇଥାନ୍ତି, ତୁମେ ଜନ୍ମ ଜନ୍ମାନ୍ତରର ପ୍ରେମିକା ଅଟ। ହେ ପ୍ରଭୁ, କେହି ମନେ ପକାଇ ଆସିଛ? ଦାତା ତ ଏକମାତ୍ର ବାବା ଅଟନ୍ତି ନା, ପିଲାମାନେ ସମସ୍ତେ ପିତାଙ୍କ ଠାରୁ ହିଁ ମାଗିବେ ନା? ଆତ୍ମା ଯେବେ ଦୁଃଖୀ ହୋଇଥାଏ ତେବେ ପିତାଙ୍କୁ ମନେ ପକାଇଥାଏ। ସୁଖରେ କେହି ମନେ ପକାଇ ନଥାନ୍ତି, ଦୁଃଖରେ ୟାଦ କରିଥାନ୍ତି, ବାବା ଆସି ସଦ୍ଗତି ଦିଅ। ଯେପରି ଗୁରୁଙ୍କ ପାଖକୁ ଯାଇ କହିଥାନ୍ତି ଆମକୁ ସନ୍ତାନଟିଏ ଦିଅ, ଆଚ୍ଛା ପିଲା ମିଳିଗଲା ତ ବହୁତ ଖୁସି ହୋଇଥାନ୍ତି, ପିଲା ନ ହେଲେ କହିଥାନ୍ତି ଈଶ୍ୱରଙ୍କ ଇଚ୍ଛା। ଡ୍ରାମାକୁ ତ ସେମାନେ ବୁଝି ହିଁ ନାହାନ୍ତି। ଯଦି ସେମାନେ ଡ୍ରାମା କହିବେ ତେବେ ସବୁ କିଛି ଜାଣିଥିବା ଦରକାର। ତୁମେମାନେ ଡ୍ରାମାକୁ ଜାଣିଛ, ଆଉ କେହି ଜାଣିନାହାନ୍ତି ନା ଏ କଥା କୌଣସି ଶାସ୍ତ୍ରରେ ଅଛେ। ଡ୍ରାମା ଅର୍ଥାତ୍ ଡ୍ରାମା, ଡ୍ରାମାର ଆଦି ମଧ୍ୟ ଅନ୍ତ ବିଷୟରେ ଜାଣିଥିବା ଦରକାର। ବାବା କହୁଛନ୍ତି ମୁଁ 5000 ବର୍ଷ ପୂର୍ବେ ଆସୁଛି। ଏହି 4 ଯୁଗ ବିଲକୁଲ ସମାନ ଅଟେ। ସ୍ୱାସ୍ତିକା ଅର୍ଥାତ୍ ସୃଷ୍ଟି ଚକ୍ରର ମଧ୍ୟ ମହତ୍ଵ ରହିଛେ ନା? ବ୍ୟବସାୟୀମାନେ ଖାତା ତିଆରି କରିବା ସମୟରେ ସ୍ୱାସ୍ତିକା ଚିତ୍ର ତିଆରି କରିଥାନ୍ତି, ଏହା ମଧ୍ୟ ଖାତା ଅଟେ ନା? ଆମର ଲାଭ ଓ କ୍ଷତି କିପରି ହେଉଛି? କ୍ଷତି ହୋଇ ହୋଇ ଏବେ ପୁରା କ୍ଷତି ହୋଇଯାଇଛି, ଏହା ହାର ଜିଦର ଖେଳ ଅଟେ। ପଇସା ଅଛି ଏବଂ ସ୍ୱାସ୍ଥ୍ୟ ଅଛି ତ ସୁଖ ଅଛି। ପଇସା ଥାଇ ସ୍ୱାସ୍ଥ୍ୟ ଠିକ ନଥିଲେ ତେବେ ସୁଖ ନାହିଁ। ତୁମକୁ ସ୍ୱାସ୍ଥ୍ୟ ସମ୍ପତ୍ତି ଉଭୟ ଦେଉଛି, ତେଣୁ ଖୁସିରେ ନିଶ୍ଚୟ ରହିବ। କେହି ଯଦି ଶରୀର ଛାଡ଼ିଥାନ୍ତି ତେବେ ମୁଖରେ ତ କହିଥାନ୍ତି ଅମୁକ ସ୍ୱର୍ଗକୁ ଗଲା, କିନ୍ତୁ ଭିତରେ ଦୁଃଖୀ ହୋଇଥାନ୍ତି। ଏଥିରେ ତ ଆହୁରି ସୁଖୀ ହେବା ଉଚିତ, ପୁଣି ତାଙ୍କ ଆତ୍ମାକୁ ନର୍କକୁ କାହିଁକି ଡାକୁଛନ୍ତି? କିଛି ବି ଜ୍ଞାନ ନାହିଁ। ବର୍ତ୍ତମାନ ବାବା ଆସି ଏସବୁ କଥା ବୁଝାଉଛନ୍ତି, ବୀଜ ଏବଂ ବୃକ୍ଷର ରହସ୍ୟ ବୁଝାଉଛନ୍ତି। ଏହିପରି କଳ୍ପ ବୃକ୍ଷର ଚିତ୍ର ଆଉ କେହି ତିଆରି କରିପାରିବେ ନାହିଁ, ଏହାକୁ ବ୍ରହ୍ମା ତିଆରି କରିନାହାନ୍ତି। ଏହାଙ୍କର କେହି ଗୁରୁ ନଥିଲେ, ଯଦି ଥାନ୍ତେ ତେବେ ତାଙ୍କର ଆହୁରି ମଧ୍ୟ ଶିଷ୍ୟ ଥାନ୍ତେ ନା? ଲୋକେମାନେ ଭାବୁଛନ୍ତି ଏହାଙ୍କୁ କୌଣସି ଗୁରୁ ଶିଖାଇଛନ୍ତି ଅଥବା କହୁଛନ୍ତି ପରମାତ୍ମାଙ୍କ ଶକ୍ତି ପ୍ରବେଶ କରୁଛେ। ଆରେ ପରମାତ୍ମାଙ୍କର ଶକ୍ତି କିପରି ପ୍ରବେଶ କରିବ? ବିଚରା କିଛି ବି ଜାଣିନାହାନ୍ତି, ବାବା ନିଜେ ବସି କହୁଛନ୍ତି। ମୁଁ କହିଥିଲି ମୁଁ ଏକ ସାଧାରଣ ବୃଦ୍ଧ ଶରୀରରେ ଆସିଥାଏ, ଆସି ତୁମକୁ ପଢ଼ାଇଥାଏ। ଏଇ ମଧ୍ୟ ଶୁଣୁଛନ୍ତି, ଧ୍ୟାନ ତ ମୋ ସହ ରହିଛି। ଇଏ ମଧ୍ୟ ଛାତ୍ର ଅଟନ୍ତି, ଇଏ ନିଜକୁ ଆଉ କିଛି ଉପାଧି ଦେଉନାହାନ୍ତି। ପ୍ରଜାପିତା ମଧ୍ୟ ଛାତ୍ର ଅଟନ୍ତି, ଯଦିଓ ଇଏ ବିନାଶର ସାକ୍ଷାତକାର କରିଛନ୍ତି, କିନ୍ତୁ କିଛି ହେଲେ ବୁଝି ନଥିଲେ, ଧୀରେ ଧୀରେ ସବୁ ବୁଝି ଚାଲିଲେ, ଯେପରି ତୁମେ ବୁଝୁଛ। ବାବା ତୁମକୁ ବୁଝାଉଛନ୍ତି, ମଝିରେ ଇଏ ମଧ୍ୟ ବୁଝି ଯାଉଛନ୍ତି, ପାଠ ପଢୁଛନ୍ତି। ପ୍ରତ୍ୟେକ ଛାତ୍ର ପଢ଼ିବା ପାଇଁ ପୁରୁଷାର୍ଥ କରୁଛନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କର ତ ସୂକ୍ଷ୍ମ ବର୍ତ୍ତମାନ ବାସୀ ଅଟନ୍ତି, ସେମାନଙ୍କର କଣ ପାଠ ରହିଛି ଏ କଥା ମଧ୍ୟ କେହି ଜାଣିନାହାନ୍ତି। ପ୍ରତ୍ୟେକ କଥା ନିଜେ ବୁଝାଉଛନ୍ତି, ତେଣୁ କୌଣସି ପ୍ରଶ୍ନ ପଚାରିବାର ନାହିଁ। ଉପରେ ଅଛନ୍ତି ଶିବ ପରମାତ୍ମାଙ୍କର, ତଳକୁ ଅଛନ୍ତି ଦେବତାମାନେ, ତାଙ୍କୁ କିପରି ଏକାଠି କରିପାରିବା? ଏବେ ତୁମେ ଜାଣିଛ ବାବା ଏହାଙ୍କ ଶରୀରରେ ଆସି ପ୍ରବେଶ କରୁଛନ୍ତି, ସେଥିପାଇଁ କୁହାଯାଉଛି ବାପ ଦାଦା। ବାବା ଅଲଗା, ଦାଦା ଅଲଗା ଅଟନ୍ତି, ବାବା ଶିବ, ଦାଦା ବ୍ରହ୍ମା ଅଟନ୍ତି। ଏହାଙ୍କ ଦ୍ୱାରା ଶିବଙ୍କ ଠାରୁ ବର୍ଷା ମିଳୁଛି, ବ୍ରାହ୍ମଣ ହେଉଛନ୍ତି ବ୍ରହ୍ମାଙ୍କର ସନ୍ତାନ। ବାବା ଡ୍ରାମାର ପ୍ଲାନ ଅନୁସାରେ ପୋଷ୍ୟ କରିଛନ୍ତି, ବାବା କହୁଛନ୍ତି ଇଏ ନମ୍ବର 1 ଭକ୍ତ ଅଟନ୍ତି, 84 ଜନ୍ମ ମଧ୍ୟ ଇଏ ନେଉଛନ୍ତି। ଶ୍ୟାମଳ ଏବଂ ଗୁରା ମଧ୍ୟ ଏହାଙ୍କୁ କୁହାଯାଉଛି। କୃଷ୍ଣ ସତ୍ୟ ଯୁଗରେ ଗୁରା ଥିଲେ, କଳି ଯୁଗରେ ଶ୍ୟାମଳ ହୋଇଯାଇଛନ୍ତି, ପତିତ ହୋଇଥିବାରୁ ପୁଣି ପବିତ୍ର ହେଉଛନ୍ତି। ତୁମେ ମଧ୍ୟ ଏପରି ହେଉଛ, ଏହା ହେଉଛି ଲୌହଯୁଗୀ ଦୁନିଆ, ତାହା ହେଉଛି ସ୍ୱର୍ଣ୍ଣିମ ଯୁଗୀ ଦୁନିଆ। ସିଡ଼ି ଚିତ୍ର ବିଷୟରେ କେହି ଜାଣିନାହାନ୍ତି, ଯେଉଁମାନେ ପଛରେ ଆସୁଛନ୍ତି ସେମାନେ 84 ଜନ୍ମ ନେଉନାହାନ୍ତି, ସେମାନେ ନିଶ୍ଚିନ୍ତ କମ୍ ଜନ୍ମ ନେବେ, ପୁଣି ତାଙ୍କୁ ସିଡ଼ି ଚିତ୍ରରେ କିପରି ଦେଖାଇପାରିବେ? ବାବା ବୁଝାଉଛନ୍ତି ସବୁଠାରୁ ଅଧିକ ଜନ୍ମ ଇଏ ନେଉଛନ୍ତି, ସବୁଠାରୁ କମ୍ ଜନ୍ମ କିଏ ନେଉଛନ୍ତି, ଏହା ହେଉଛି ଜ୍ଞାନ। ବାବା ହିଁ ନଲେଜଫୁଲ, ପତିତ ପାବନ ଅଟନ୍ତି, ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଉଛନ୍ତି। ଋଷି ମୁନିମାନେ କିଛି ଜାଣିନାହାନ୍ତି ବୋଲି କହି ଆସିଛନ୍ତି, ନିଜର ଆତ୍ମାଙ୍କୁ ହିଁ ଜାଣିନାହାନ୍ତି, ତେବେ ବାବାଙ୍କୁ ପୁଣି କିପରି ଜାଣିପାରିବେ? କେବଳ କଥାକୁ ମାତ୍ର କହିଦେଉଛନ୍ତି, କିନ୍ତୁ ଆତ୍ମା କ'ଣ କିଛି ହେଲେ ଜାଣିନାହାନ୍ତି। ତୁମେ ଏବେ ଜାଣିଛ ଆତ୍ମା ଅବିନାଶୀ ଅଟେ, ସେଥିରେ 84 ଜନ୍ମର ଅବିନାଶୀ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏତେ ଛୋଟ ଆତ୍ମାରେ କେତେ ପାଠ ନିର୍ଦ୍ଧାରିତ ହୋଇ ରହିଛି। ଯିଏ ଭଲ ଭାବରେ ଶୁଣୁଛନ୍ତି ଏବଂ ବୁଝୁଛନ୍ତି ତାଙ୍କ ପାଇଁ ବୁଝାଯାଏ, ଇଏ ନିକଟତମ ଆତ୍ମା ଅଟନ୍ତି। ଯଦି ବୁଝିପାରୁନାହାନ୍ତି ତେବେ ବିଳମ୍ବରେ ଆସିବେ। ଶୁଣାଇବା ସମୟରେ ନାଡ଼ି ଅର୍ଥାତ୍ ଲକ୍ଷଣ ମଧ୍ୟ ଦେଖିବାକୁ ହୁଏ। ଝୁଲାଇଲା ବାଲା ମଧ୍ୟ କ୍ରମାନୁସାରେ ଅଛନ୍ତି ନା, ଏହା ତୁମର ପାଠ ପଢା ଅଟେ। ରାଜଧାନୀ ସ୍ଥାପନ ହେଉଛି, କେହି ତ ଉଚ୍ଚରୁ ଉଚ୍ଚ ରାଜପଦ ପାଉଛନ୍ତି, କେହି ପୁଣି ପ୍ରଜାରେ ଯାଇ ଚାକର ବାକର ହେବେ। ବାକି ହଁ, କଥା ଏତିକି ଯେ ସତ୍ୟଯୁଗରେ କୌଣସି ଦୁଃଖ ନଥାଏ, ତାକୁ ହିଁ ସୁଖଧାମ ବହିସ୍ତ କୁହାଯାଉଛି। ତାହା ଅତୀତ ହୋଇଯାଇଛି, ସେଥିପାଇଁ ତ ମନେ ପକାଉଛନ୍ତି ନା। ମନୁଷ୍ୟ ଭାବୁଛନ୍ତି ସ୍ୱର୍ଗ ଆକାଶରେ ଅଛି, ତିଲୱାଡ଼ା ମନ୍ଦିରରେ ତୁମର ସମ୍ପୂର୍ଣ୍ଣ ସ୍ମରକୀ ରହିଛି, ଆଦିଦେବ ଆଦିଦେବୀ ଏବଂ ପିଲାମାନେ ତଳେ ଯୋଗରେ ବସିଛନ୍ତି, ଉପରେ ରାଜତ୍ଵ ରହିଛି। ମନୁଷ୍ୟ ତ ଦର୍ଶନ କରି ଦକ୍ଷିଣା ରଖିବେ, କିଛି ହେଲେ ବୁଝିବେ ନାହିଁ। ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ସବୁଠାରୁ ପ୍ରଥମ ତ ତୁମେ ବାବାଙ୍କର ଜୀବନ କାହାଣୀକୁ ଜାଣିସାରିଛ, ତେବେ ଆଉ କଣ ଦରକାର? ବାବାଙ୍କୁ ଜାଣିବା ଦ୍ୱାରା ହିଁ ସବୁକିଛି ବୁଦ୍ଧିରେ ଆସିଯାଉଛି, ତେଣୁ ଖୁସି ହେବା ଦରକାର। ତୁମେ ଜାଣିଛ ଏବେ ଆମେ ସତ୍ୟ ଯୁଗରେ ଯାଇ ସୁନାର ମହଲ ତିଆରି କରିବୁ, ରାଜତ୍ଵ କରିବୁ। ସେବା ଯୋଗ୍ୟ ସନ୍ତାନ ମାନଙ୍କ ବୁଦ୍ଧିରେ ରହିବ ଯେ ଇଏ ଆଧ୍ୟାତ୍ମିକ ଜ୍ଞାନ ଆଧ୍ୟାତ୍ମିକ ପିତା ହିଁ ଦେଉଛନ୍ତି। ଆତ୍ମା ମାନଙ୍କର ପିତାକୁ ଆଧ୍ୟାତ୍ମିକ ପିତା ବୋଲି କୁହାଯାଉଛି। ସେ ହିଁ ସଦ୍ଗତି ଦାତା ଅଟନ୍ତି, ସୁଖ ଶାନ୍ତିର ବର୍ଷା ଦେଉଛନ୍ତି। ତୁମେ ବୁଝିପାରିବ ଇଏ ସିଢି ଚିତ୍ର ଭାରତବାସୀ ମାନଙ୍କର ଅଟେ, ଯେଉଁମାନେ 84 ଜନ୍ମ ନେଉଛନ୍ତି। ତୁମେ ଅଧାରୁ ହିଁ ଆସୁଛ, ତେଣୁ ତୁମର 84 ଜନ୍ମ କିପରି ହେବ? ସବୁଠାରୁ ଅଧିକ ଜନ୍ମ ଆମେ ନେଉଛୁ, ଏହା ବହୁତ ବୁଝିବାର କଥା ଅଟେ। ମୁଖ୍ୟ କଥା ହିଁ ହେଉଛି ପତିତରୁ ପବିତ୍ର ହେବା ପାଇଁ ବାବାଙ୍କ ସହ ବୁଦ୍ଧିଯୋଗ ଲଗାଇବାକୁ ହେବ। ପବିତ୍ର ହେବା ପାଇଁ ପ୍ରତିଜ୍ଞା କରି ପୁଣି ଯଦି ପତିତ ହୁଅନ୍ତି ତେବେ ହାତ ଗୋଡ଼ ଏକଦମ ଭାଙ୍ଗି ଯାଇଥାଏ, ଯେପରି ପାଞ୍ଚ ମହଲାରୁ ପଡ଼ିଗଲେ। ମ୍ଲେଚ୍ଛଙ୍କ ପରି ବୁଦ୍ଧି ହୋଇଯାଏ, ମନ ଆତ୍ମଗ୍ଲାନିରେ ଭରିଯାଏ, ମୁଖରୁ କିଛି ଜ୍ଞାନବାଣୀ ବାହାରିବ ନାହିଁ। ସେଥିପାଇଁ ବାବା କହୁଛନ୍ତି ଖବରଦାର ରୁହ। ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ଏହି ଡ୍ରାମାକୁ ଭାବରେ ବୁଝି ମାୟାର ବନ୍ଧନରୁ ମୁକ୍ତ ହେବାକୁ ପଡିବ। ନିଜକୁ ଅକାଳ ମୂରତ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇ ପବିତ୍ର ହେବାକୁ ପଡିବ। 2 ନମ୍ବର ପଏଣ୍ଟ, ସଚ୍ଚା ସଚ୍ଚା ପୈଗମ୍ବର ବା ମେସେଞ୍ଜର ଅଥବା ଈଶ୍ୱରଙ୍କର ସନ୍ଦେଶ ବାହକ ହୋଇ ସମସ୍ତଙ୍କୁ ଶାନ୍ତିଧାମ ଏବଂ ସୁଖଧାମର ରାସ୍ତା ଦେଖାଇବାକୁ ହେବ। ଏହି କଲ୍ୟାଣକାରୀ ସଙ୍ଗମ ଯୁଗରେ ସବୁ ଆତ୍ମା ମାନଙ୍କର କଲ୍ୟାଣ କରିବାକୁ ହେବ। ବରଦାନ, ବାବା ଏବଂ ସେବାର ସ୍ମୃତି ଦ୍ୱାରା ଏକରସ ସ୍ଥିତିର ଅନୁଭବ କରୁଥିବା ସର୍ବ ଆକର୍ଷଣ ମୁକ୍ତ ଭବ। ଯେପରି କୌଣସି ସେବକକୁ ସର୍ବଦା ତାର ସେବା ଏବଂ ମାଲିକ ମନେ ରହିଥାଏ, ସେହିପରି ବିଶ୍ୱ ସେବାଧାରୀ ସଚ୍ଚା ସେବାଧାରୀ ପିଲାମାନଙ୍କୁ ମଧ୍ୟ ବାବା ଏବଂ ସେବା ପରିବର୍ତ୍ତେ ଅନ୍ୟ କିଛି ବି ମନେ ପଡ଼ିନଥାଏ। ଏହାଦ୍ୱାରା ହିଁ ସେମାନଙ୍କୁ ଏକରସ ସ୍ଥିତିର ଅନୁଭବ ହୋଇଥାଏ। ସେମାନଙ୍କୁ ଏକମାତ୍ର ବାବାଙ୍କ ସହିତ ସମ୍ବନ୍ଧ ରଖିବାର ସୁଖ ବ୍ୟତୀତ ଅନ୍ୟ ସବୁ ସୁଖ ନିରାଶ ଅନୁଭବ ହୋଇଥାଏ, ତେଣୁ ଅନ୍ୟ କେଉଁଆଡ଼େ ସେମାନଙ୍କର ବୁଦ୍ଧି ଆକର୍ଷିତ ହୁଏ ନାହିଁ। ଏହିଭଳି ଏକରସ ସ୍ଥିତିରେ ରହିବାର ତୀବ୍ର ପୁରୁଷାର୍ଥ ହିଁ ସେମାନଙ୍କୁ ହିଁ ଆକର୍ଷଣ ଠାରୁ ମୁକ୍ତ କରିଦିଏ। ଏହା ହିଁ ତୁମମାନଙ୍କର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ। ସ୍ଲୋଗନ, ସ୍ୱଚ୍ଛନୀୟ ପରିସ୍ଥିତି ରୂପୀ ପରୀକ୍ଷାରେ ପାସ୍ କରିବା ପାଇଁ ହେଲେ ନିଜର ସ୍ୱଭାବକୁ ଶକ୍ତିଶାଳୀ କର। ଅବ୍ୟକ୍ତ ଇସାରା, ଯେତେବେଳେ ବି କୌଣସି ଅସତ୍ୟ କଥା ଦେଖୁଛ ଶୁଣୁଛ, ତେବେ ଅସତ୍ୟରେ ବାୟୁମଣ୍ଡଳକୁ ଚତୁର୍ଦିଗରେ ବିସ୍ତାରିତ କର ନାହିଁ। କେହି କେହି କହୁଛନ୍ତି ଏହା ପାପକର୍ମ ଅଟେ ନା, ପାପକର୍ମ ଦେଖାଯାଏ ନାହିଁ, କିନ୍ତୁ ବାୟୁମଣ୍ଡଳରେ ଅସତ୍ୟତାର କଥା ବିସ୍ତାର କରିବା ଏହା ବି ତ ପାପ ଅଟେ। ଲୌକିକ ପରିବାରରେ ମଧ୍ୟ ଯଦି ଏପରି କିଛି କଥା ଦେଖାଯାଏ ବା ଶୁଣିବାକୁ ମିଳେ ତେବେ ତାକୁ ବିସ୍ତାରିତ କରାଯାଏ ନାହିଁ, କାନରେ ଶୁଣିଲେ ଏବଂ ହୃଦୟରେ ଲୁଚାଇ ଦେଲେ। ଯଦି କେହି ବ୍ୟର୍ଥ କଥାଗୁଡ଼ିକର ବିସ୍ତାର କରୁଛନ୍ତି ତେବେ ଏହି ଛୋଟ ଛୋଟ କଥାଗୁଡ଼ିକ ହୁଡ଼ନ୍ତା କଳାର ଅନୁଭୂତିକୁ ସମାପ୍ତ କରିଦେଇଥାଏ। ସେଥିପାଇଁ ଏହି କର୍ମଗୁଡ଼ିକର ଗହନ ଗତିକୁ ବୁଝି ଯଥାର୍ଥ ରୂପରେ ସତ୍ୟତାର ଶକ୍ତିକୁ ଧାରଣ କର। ଓମ୍ ଶାନ୍ତି।